ବାଇବେଲ କହେ ଦୁଶ୍ଚିତା ଉଦ୍ବିଗ୍ନ ଉତ୍କଣ୍ଠା ଭଳି ଛଳନାତ୍ମକ ଶବ୍ଦରେ ପୃଥିବୀ ବିଶ୍ୱାସ ରୁଦ୍ଧ ହୋଇଯାଇଛି। ଈଶ୍ୱରଙ୍କ ବାକ୍ୟର ଧ୍ୟାନ ପାଇଁ ଉତ୍କଣ୍ଠା ସହ ତୁମେ ସମୟ ଦିଅ। ପୁଣି ଉତ୍ତମ ଯୁଦ୍ଧରେ ପ୍ରାଣପଣ କର। ତୁମେ ତୁମ ବାଇବେଲରୁ କିଛି ଅଂଶକୁ ବଡ଼ ପାଟି କରି ପଢ଼। ନିଜ ସ୍ୱର ତୁମ ନିଜ ଭାବନାକୁ ପ୍ରତିରୋଧ କରିବ। କୌଣସି ଲୋକ କିଛି ବିଷୟ କହିବାଠାରୁ ତୁମ ନିଜ ଉପରେ ଅଧିକ ବିଶ୍ୱାସ କରିବ। ସିଦ୍ଧାନ୍ତ ନିଅ, କିନ୍ତୁ ଉଦ୍ବିଗ୍ନ ରହିବାକୁ ଇଚ୍ଛା କରନି। ମଣିଷ ଏପରି ଏକ ପ୍ରାଣ ଯିଏ ସର୍ବଦା ଉଦ୍ବିଗ୍ନ ଥାଏ। ଏଥିଯୋଗୁଁ ବୋଧେ ଆମର ଅଧିକ ଜ୍ଞାନ ଅଛି। କ୍ଷୀରର ମଲେଇ ପରି ଆମେ ଉତ୍କୃଷ୍ଟରୁ ଯେ ସୃଷ୍ଟି ହୋଇଛୁ, ଯେପରି ଆମେ ପାଇଛୁ, ସେପରି ଗଛ ଗୁଡ଼ିକ ପାଇନାହାନ୍ତି, ପକ୍ଷୀମାନେ ପାଇନାହାନ୍ତି, ଠେକୁଆମାନେ ପାଇନାହାନ୍ତି, ଫୁଲ ଗୁଡ଼ିକ ପାଇନାହାନ୍ତି, ଘୁଷୁରୀମାନେ ପାଇନାହାନ୍ତି, ସିଂହମାନେ ପାଇନାହାନ୍ତି। ଯେହେତୁ ଆମର ଜ୍ଞାନ ଅଛି, ସେଥିଯୋଗୁଁ ଆମେ ଅସାଧାରଣ। ଆମେ ହେଉଛୁ ବୁଦ୍ଧିମାନ, ତେଣୁ ଚିନ୍ତିତ ହେଉଛୁ। ମାଥ୍ୟୁ 25। ପରୀକ୍ଷା ସିଦ୍ଧ ଭାବେ ଚିନ୍ତିତ ହୋଇନାହୁଁ, ତେଣୁ ମୁଁ ଦୁଃଖିତ। ସେଠାରେ ସେ ନମ୍ରତା ବିଷୟରେ ଶିକ୍ଷା ପାଇଛୁ ନା ଶିକ୍ଷା ପାଇପାରିନାହୁଁ? ଈଶ୍ୱର ତୁମକୁ ଯାହା କରିବାକୁ କହିଛନ୍ତି ତାହାକୁ ତୁମେ ବନ୍ଦ କରି ରଖିଛ। ଏହା କ'ଣ ସେ ତୁମକୁ କରିବାକୁ କହିନାହାନ୍ତି? ଈଶ୍ୱର ଯାହା କରିପାରିବେ ତୁମେ ତାହା କରିପାରିବୁ ବୋଲି? ମାଥ୍ୟୁ 6। ଅତଏବ ମୁଁ ତୁମକୁ କହୁଛି, ତୁମ ଜୀବନ ବିଷୟରେ ବାରମ୍ବାର ଚିନ୍ତିତ ବା ବ୍ୟଥିତ ହୁଅ ନାହିଁ, ଆଉ ଥର ପାଇଁ ଚିନ୍ତିତ ହୁଅ ନାହିଁ। ଏହି ସାମାନ୍ୟ କଥା ତୁମ ନିଜକୁ କହିଛନ୍ତି, ଠିକ ଅଛି, ଏହା ବନ୍ଦ କର, ବର୍ତ୍ତମାନ ପାଇଁ ବନ୍ଦ କର। ନିଜ ସହିତ କଥା ହୁଅ, ଯେମିତି ସେଠି ତୁମେ କିଛି ଉତ୍ତମ ବିଷୟ କରିନାହଁ, ଈଶ୍ୱର ସେଠାରେ ରହି ତାହା କରିଛନ୍ତି। ମୁଁ ମୋ ନିଜ ପାଇଁ ଚିନ୍ତା କରି ନିଜକୁ କଷ୍ଟ ଦେଇ ସେହି ଦିନଗୁଡ଼ିକୁ ନଷ୍ଟ କରିଛି। ସେହି ଚିନ୍ତା କରିବା ବିଷୟ ଶେଷ ହୋଇଛି, ଶେଷ ହୋଇଛି। ତୁମ ଉପରେ ମୁଁ ଦୃଷ୍ଟି ରଖିଛି, ମୁଁ ତୁମକୁ ତାହା ଦେଇଛି। ତୁମେ ପରେ ଜାଣିବ ତୁମେ କ'ଣ କହିବା ଉଚିତ। ସେହି ସବୁ ବିଷୟରେ ଜଡ଼ିତ ହୁଅ। ଆମେନ୍। ଅତଏବ ମୁଁ ତୁମକୁ କହୁଛି ଯେ ତୁମେ ତୁମ ଜୀବନ ପାଇଁ ବାରମ୍ବାର ଚିନ୍ତିତ କି ବ୍ୟଥିତ ହୁଅ ନାହିଁ। ତୁମେ କ'ଣ ଖାଇବ, କିମ୍ବା ତୁମେ କ'ଣ ପିଇବ, କିମ୍ବା ତୁମେ ତୁମ ଶରୀର ପାଇଁ କ'ଣ ପିନ୍ଧିବ, ଜୀବନଠାରୁ ଖାଦ୍ୟ ଅଧିକ ନୁହେଁ? ବସ୍ତ୍ରଠାରୁ କ'ଣ ଶରୀର ଅତି ଉତ୍କୃଷ୍ଟ ଓ ଅତି ଉତ୍ତମ ନୁହେଁ? ଆଜି ଆମେ ପକ୍ଷୀମାନଙ୍କୁ ଲକ୍ଷ୍ୟ କରୁ, ସେମାନେ କୌଣସି ବିଷୟରେ ଚିନ୍ତିତ ହୁଅନ୍ତି ନାହିଁ। ପକ୍ଷୀମାନେ ଗଛ ଡାଲିରେ ବସିଥିବା ତୁମେ ଲକ୍ଷ୍ୟ କରିଥିବ, ସେମାନେ ଝଡ଼ ଆସିବା ଜାଣି ସେଠାରେ କ'ଣ ସେମାନେ ମରିଯାଆନ୍ତି? ପକ୍ଷୀମାନେ ଏଣେତେଣେ ବାୟୁରେ ଉଡ଼ିଥାନ୍ତି, ସେମାନେ ବୀଜ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ପିତା ତାଙ୍କ ପାଇଁ ଖାଦ୍ୟ ରଖିଥାନ୍ତି। ସେମାନଙ୍କ ଠାରୁ କ'ଣ ତୁମେ ଅଧିକ ମୂଲ୍ୟରେ କିଣା ହୋଇନାହ? ସେ ବାରମ୍ବାର ଫୁଲ ବିଷୟରେ କହିଲେ, ସଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନଥିଲେ। 31 ପଦ କହେ, କ'ଣ ଖାଇବା ଅବା କ'ଣ ପିଇବା କି ଅବା କ'ଣ ପିନ୍ଧିବା, ଏହା କହି ଚିନ୍ତିତ ହୁଅ ନାହିଁ। ଆମର ବାକ୍ୟ ଶକ୍ତିଶାଳୀ, ଜାଣି ସୈତାନ ଆମ ମୁଣ୍ଡରେ ଭୁଲ ଧାରଣା ଆଣିଥାଏ, ଯେପରି ଆମେ ତାହା ମୁଖରୁ ବାହାର କରିବୁ ଯାହାକୁ ଆମେ ଚିନ୍ତା କରିନଥାଉ। ଆମେ କିଛି କହିବାକୁ ଆରମ୍ଭ କରିବା ବେଳେ ଆମେ କାର୍ଯ୍ୟ କରିବା ପାଇଁ ଈଶ୍ୱରଙ୍କ ଠାରୁ ଅନୁମତି ଚାହୁଁ, କିମ୍ବା ଶତ୍ରୁର ଅନୁମତି ନେଇଥାଉ। ମୁଁ କ'ଣ ତୁମକୁ ପୁନର୍ବାର କହିପାରେ କି? ଯେତେବେଳେ ଆମେ ମଝି ବିଷୟ କହିବାକୁ ଆରମ୍ଭ କରୁ, ଯୀଶୁ କହିଲେ ଅନ୍ୟ ପାର୍ଶ୍ୱକୁ ଯାଅ। ବର୍ତ୍ତମାନ ଆମେ ମଝିରେ ଅଛୁ, ଆମେ ଝଡ଼ ମଧ୍ୟରେ ଅଛୁ, ତେଣୁ ଆମେ କିଛି ବିଷୟ କରିବାକୁ ଚାହୁଁଛୁ, ତାହେଲେ ଆମେ କ'ଣ ଈଶ୍ୱରଙ୍କୁ କହିବା, କାର୍ଯ୍ୟ କରିବା ପାଇଁ ଅନୁମତି ଦିଅ? ଆମେ କ'ଣ କହିବା ଦରକାର କରୁଛ ତାହା ପ୍ରଭୁ ଜାଣିଛନ୍ତି। ମୁଁ ତୁମକୁ ବିଶ୍ୱାସ କରୁଛି, ମୁଁ ତୁମଠାରେ ଆଶ୍ରୟ ନେଇଛି ଓ ନିର୍ଭର ରଖିଛି, କିନ୍ତୁ ଏସବୁକୁ ମୁଁ ଭଲ ପାଏ ନାହିଁ, ଏପରି ଭାବିବା ଠିକ୍ ନୁହେଁ। ତଥାପି ମୁଁ ତୁମର ସର୍ବଭୌମତ୍ୱକୁ ବିଶ୍ୱାସ କରେ ଓ ଏହି ସମସ୍ତ ବିଷୟର ଶେଷରେ ଉତ୍ତମତା ଅଛି ବୋଲି ମୁଁ ବିଶ୍ୱାସ କରେ। ଯଦି ତୁମେ ତୁମର ମୁଖ ଖୋଲି କୁହ, ଆମେ ଜାଣିନୁ ଆମେ କ'ଣ କରିବାକୁ ଯାଉଛୁ, ଆମେ କ'ଣ କରିବାକୁ ଯାଉଛୁ, କ'ଣ ଆମେ ନିମ୍ନଗାମୀ ହେବାକୁ ଯାଉଛୁ, ସେହି ସମୟରେ ଶତ୍ରୁମାନେ ଖୁସି ହୋଇ କହିବେ, ବାଃ, ଆମେ ଆମେ ବିଜୟୀ ହୋଇଗଲୁ। ଗୀତା ସଂହିତା 91:1-2। ଯେଉଁ ଜନ ସର୍ବପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ। ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ, ମୋହର ପରମେଶ୍ୱର, ମୁଁ ତାହାଙ୍କ ଠାରେ ନିର୍ଭର ରଖେ। ମୁଁ ପ୍ରଭୁଙ୍କ ପାଇଁ କହିବି, ସେଠାରେ ଆସ୍ଥା ରଖିବି। ସେ ମୋର ଆଶ୍ରୟ ଓ ମୋର ଦୁର୍ଗ, ସେ ମୋର ଉଚ୍ଚ ଦୁର୍ଗ, ତାଙ୍କଠାରେ ମୁଁ ବିଶ୍ୱାସ କରିବି। ମୁଁ ପ୍ରଭୁଙ୍କ ପାଇଁ କ'ଣ କହିବି? ଉଦ୍ବିଗ୍ନ ହେଉଛି ଗୋଟେ ଚୋର। ଏହା ତୁମର ଶାନ୍ତି ଚୋରି କରେ, ଏହା ତୁମର ଆନନ୍ଦ ଚୋରି କରେ, ତୁମର ଆଜି ଦିନକୁ ଏହାଠାରୁ ଅଧିକ ଚୋରି କରେ। ଆଜି, ଆଜିକୁ ଈଶ୍ୱର ତିଆରି କରିଛନ୍ତି। ଆଜି ଦିନକୁ ନଷ୍ଟ କରିଦେଲେ ତୁମେ ଯେ ଆଉ ଏକ ଦିନ ପାଇବ ତାହା ମୁଁ ନିଶ୍ଚିତ ହୋଇପାରୁନାହିଁ। ମୁଁ ଭାବୁଛି ତୁମେ କରିବ, ମୁଁ ଭାବୁଛି ମୁଁ କରିବି ଯଦି ନ କରିପାରିବି। ତେବେ କ'ଣ ହେବ? ଅତୀତରେ ଯାହା ଘଟିଯାଇଛି ସେହି ମୁହୂର୍ତ୍ତ ପାଇଁ ଆମେ ଚିନ୍ତିତ ହେବା ନାହିଁ। ଏହା ଶେଷ ହୋଇଯାଇଛି। ଯେକୌଣସି ବିଷୟ ଆମେ କରିପାରିବା ନାହିଁ କିମ୍ବା କୌଣସି ଗୋଟିଏ ବିଷୟ ଚିନ୍ତା କଲେ ତାହା ଫେରିଆସିବ ନାହିଁ। ଆମେ କୌଣସି ବିଷୟକୁ ନିୟନ୍ତ୍ରଣ କରିପାରିବା ନାହିଁ। ଅତୀତରେ ଓ ଭବିଷ୍ୟତରେ ଯାହା ସବୁ ହୋଇଯାଇଛି ଓ ହେବ ସେସବୁକୁ ଈଶ୍ୱରଙ୍କ ହାତରେ ଛାଡ଼ିଦେବା। ଯାହା ପୂର୍ବରୁ ହୋଇସାରିଛି ଓ ଭବିଷ୍ୟତରେ ଯାହା ହେବ ତାହା ଉପରେ ବିଶ୍ୱାସ ରଖି ସେହି ମୁହୂର୍ତ୍ତ ପାଇଁ ଆନନ୍ଦ କରିବା, ସେହି ମୁହୂର୍ତ୍ତକୁ ଉପଭୋଗ କରିବା। ଆସନ୍ତୁ, ଏଠି ଆମେ 34 ପଦରେ ଦେଖୁ, ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ। ତୁମେ କ'ଣ ତାଙ୍କର କୌଣସି ଶିଷ୍ୟ ଚିନ୍ତିତ ଥିବାର ଜାଣିଛ? ମୁଁ ଦୃଢ଼ ଭାବେ ଭାବୁଛି ଯେ ସେମାନେ ନିଶ୍ଚୟ ବହୁ ପୂର୍ବରୁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲେ। ପ୍ରକୃତରେ ଏସବୁ ସେ କରିଛନ୍ତି। ଯଦି ତୁମେ ଯୀଶୁଙ୍କ ସହିତ କୃଷରେ ଟଙ୍ଗା ହୋଇଥାନ୍ତ, ତୁମର ଘର ନଥାନ୍ତା, ମୁଣ୍ଡ ଗୁଞ୍ଜିବାର ସ୍ଥାନ ନଥାନ୍ତା, ତୁମେ କୁଆଡ଼େ ଯାଉଛ ତାହା ତୁମେ ଜାଣିନଥାନ୍ତ। ମାତ୍ର ଯୀଶୁ କହିଲେ ମୋହର ଅନୁଗମନ କର, କିନ୍ତୁ କେତେ ବାଟ ଯିବାକୁ ହେବ ତାହା ସେ କହିନଥିଲେ। କେତେବେଳେ ସେମାନେ ତାଙ୍କ ପରିବାର ସହିତ ମିଳିତ ହେବେ ତାହା ମଧ୍ୟ ସେମାନେ ଜାଣିନଥିଲେ। ସେମାନେ ପଚାରିନଥିଲେ ସେମାନେ କେଉଁ ହୋଟେଲରେ ରହିବେ କି ଏଥିରେ କ'ଣ ଲାଭ ମିଳିବ। ଯୀଶୁ କହିଲେ କେବଳ ମୋତେ ଅନୁଗମନ କର। ସେମାନେ ଯାଇ ତାଙ୍କୁ ଅନୁଗମନ କଲେ। ସେମାନେ ତାଙ୍କ ସହିତ ଅଧିକ ଖାଦ୍ୟ ନେଇନଥିଲେ। ସେମାନଙ୍କୁ କହିଲେ 5000 ଲୋକଙ୍କୁ ଖାଦ୍ୟ ଦେବାକୁ, କିନ୍ତୁ ସେମାନେ କହିଲେ ଆମେ କିଛି ଆଣିନାହୁଁ। ସେମାନଙ୍କ ମଧ୍ୟରୁ 70 ଜଣ ଶିଷ୍ୟଙ୍କୁ ପ୍ରେରଣ କଲେ, ତୁମେ ଯାଇ ଅସୁସ୍ଥକୁ ସୁସ୍ଥ କର, ସୁସମାଚାର ପ୍ରଚାର କର। ଓ ସେ କହିଲେ ତୁମେ ଝୋଲି ନିଅ ନାହିଁ, ଥଳି ନିଅ ନାହିଁ, ଜୋତା ନିଅ ନାହିଁ, ପୁଣି କୌଣସିଠାରେ ତୁମେ ରୁହ ନାହିଁ, ତୁମେ ବାଟରେ ଯାଉଥିବା ସମୟରେ କାହାକୁ ନମସ୍କାର କର ନାହିଁ। ହଁ, ମୁଁ ଭାବୁଛି ସେମାନଙ୍କୁ କାର୍ଯ୍ୟ କରିବାକୁ ପଠାଇଥିଲେ। ଓ ସେ କହିଲେ ତୁମେ କୌଣସି ବିଷୟରେ ଚିନ୍ତିତ ହୁଅ ବୋଲି ମୁଁ ଆଶା କରୁନାହିଁ। ଆସନ୍ତାକାଲି ଯେଉଁ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଘଟିବ ତାହା ତୁମେ ଜାଣିକି ଯାଅ ବୋଲି ମୁଁ ଚାହୁଁନଥିଲି। ସେ ଜାଣିଥିବା ବିଷୟଗୁଡ଼ିକ ପାଇଁ ଯେତେବେଳେ ଆମକୁ ସେହି ସବୁ କରିବାକୁ ପଠାଇଛନ୍ତି, ଆମେ ପୃଥିବୀର 2/3 ଦୂରଦର୍ଶନ ମାଧ୍ୟମରେ ସୁସମାଚାର ସେବା କରିଛୁ, ପୁଣି 40 ଭାଷାରେ ପ୍ରଚାର କରିଛୁ, ପୃଥିବୀର ସବୁଆଡ଼େ ଆମେ ମିଶନ କାର୍ଯ୍ୟ କରୁଛୁ। ଆମେ ଅସାଧାରଣ ଭାବରେ ବେତାର ଯନ୍ତ୍ରରେ 300, 400 ଓ ଦୂରଦର୍ଶନ କେନ୍ଦ୍ରରେ ପ୍ରସାର କରୁଛୁ। ଯଦି ମୁଁ ଈଶ୍ୱରଙ୍କୁ ଜାଣିନଥାନ୍ତି ତେବେ ମୁଁ ନିଶ୍ଚୟ ପାଗଳ ହୋଇଥାନ୍ତି, ସମ୍ପୂର୍ଣ୍ଣ ଭାବେ ପାଗଳ, 100% ପାଗଳ। ଏସବୁ ପାଇଁ କେତେ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି ଓ ବୃଦ୍ଧି ହେଉଛି ତାହା ତୁମର ଧାରଣା ନଥିବ। ହଁ, ତୁମେ ଜାଣିଛ, ଜାଣନ୍ତି ଈଶ୍ୱର ମୋତେ ଶିକ୍ଷା ଦେଇଛନ୍ତି, ସେହି କଠିନ ପଥ ଦେଇ ଯିବାକୁ ସେ ମୋତେ ଶିକ୍ଷା ଦେଇଛନ୍ତି। ଆଦ୍ୟରେ କିଛି ବିଷୟରେ ମୋତେ ଶିକ୍ଷା ଦେଇଛନ୍ତି, ତାହା ହେଲା ମୋର ମୋଜା, ମୋର ଅନ୍ତବସ୍ତ୍ର, ମୋର ବ୍ୟବହୃତ ଚଟୁ ପୋଛାକନା ଓ ଅନେକ ବିଷୟରେ ବିବ୍ରତା ଠାରୁ ତୁମେ ନମ୍ରତାର ସହ କିପରି ବିଶ୍ୱାସରେ ରହିବ ତାହା ସେ ଶିଖାଇଛନ୍ତି। 2 ବିଷୟରେ ସେହି ଶିକ୍ଷା ଦୃଢ଼ ଭାବେ ରହିପାରେ ନାହିଁ। ଅନେକ ସମୟରେ ତୁମେ ତୁମ ନିଜ ବିଷୟ କହିବାକୁ ଇଚ୍ଛା କରିଥାଉ, ପ୍ରକୃତରେ ତୁମେ ଜାଣ ସେଥିପାଇଁ ମୋର ସେତେ ଜ୍ଞାନ ନାହିଁ। ତୁମମାନଙ୍କ ମଧ୍ୟରେ କିଛି ଜଣ ତୁମର ମୁଖରେ ଅଲୌକିକ ଶକ୍ତିକୁ ଦେଖିଛନ୍ତି, କିନ୍ତୁ ଏହାକୁ ପ୍ରକାଶ କରିବା ପାଇଁ ମୋର କିଛି ଜ୍ଞାନ ନାହିଁ। ହସି ହସି କୁହନ୍ତୁ, ଏହାକୁ ପ୍ରକାଶ କରିବାକୁ ମୋର ସେପରି ଜ୍ଞାନ ନଥିଲା। ଆଜି ଏହାର ଅର୍ଥ ନୁହେଁ ଯେ ତୁମର କିଛି ଜ୍ଞାନ ନାହିଁ। ଆମେ ଈଶ୍ୱରଙ୍କ ଠାରୁ ସାମ୍ରାଜ୍ୟ ପାଇଛୁ ଓ ଆମେ ଠିକ୍ ସମୟରେ ଯାହା ଦେଖିବାକୁ ଆବଶ୍ୟକ କରୁ ତାହା ସେ ଆମମାନଙ୍କୁ ଦେଖାଇଛନ୍ତି। ଆମେନ୍। ପରେ ଅନ୍ୟ ବିଷୟ ହେଉଛି ତୁମ ପାଇଁ ଯାହା ଅଛି ତାହା ପାଇଁ ତୁମେମାନେ ଚିନ୍ତା କରୁନାହିଁ। ପ୍ରଥମ ବିଷୟ ହେଉଛି ନମ୍ରତା, ଦ୍ୱିତୀୟ ବିଷୟଟି ହେଉଛି ଈଶ୍ୱରଙ୍କର ଅନୁଭୂତି ତୁମର ଅଛି, ଆମେ ସଦାବେଳେ କହିବାଟାକୁ ଶୁଣିଥାଉ, ସେଠାରେ ଅନୁଭୂତିଠାରୁ ଅଧିକ ଭଲ ଶିକ୍ଷକ ନାହାନ୍ତି। ଏହା କରିହୁଏ ନାହିଁ ଯେପର୍ଯ୍ୟନ୍ତ ତୁମେ ଉଦ୍ବିଗ୍ନକୁ ନ ଛାଡ଼ିଛ, ସେପର୍ଯ୍ୟନ୍ତ ଶିକ୍ଷା ଦେଇ ହୁଏ ନାହିଁ ଯଦି ତୁମେ ଈଶ୍ୱରଙ୍କ ପ୍ରତିଜ୍ଞାଙ୍କୁ ମାନ ନାହିଁ ଓ ଈଶ୍ୱର କ'ଣ କହିବେ ତାହା ଦେଖ ନାହିଁ। ଓ ସେହିପରି ବାଇବେଲ ମଲାଖୀ ଅଧ୍ୟାୟରେ ଦଶମାଂଶ ଦେବା ବିଷୟରେ କୁହେ, ତୁମର ଦାନ ତୁମେ ଗଚ୍ଛିତ ଭଣ୍ଡାରରୁ ମୋ ଗୃହକୁ ଆଣ, ସେତେବେଳେ ତୁମର ଆବଶ୍ୟକତାକୁ ଓ ଅନ୍ୟମାନଙ୍କର ଆବଶ୍ୟକତାକୁ ଦେଖିପାର। ତାପରେ ମୁଁ ସ୍ୱର୍ଗର ଦ୍ୱାର ଖୋଲିବି ଓ ପ୍ରଚୁର ଆଶୀର୍ବାଦ ବର୍ଷାଇବି। ସେହି ମହାନତା ତୁମ ପାଇଁ ହୋଇନପାରେ, ତୁମର ନୈରାଶ୍ୟର କଠୋର ଭର୍ସନାକୁ ମୁଁ ଆଗ୍ରହରେ ଶୁଣିଛି। କିନ୍ତୁ ପରେ ସେ କହିଛନ୍ତି, ମୋତେ ପାଇବାକୁ ଚେଷ୍ଟା କର, ପାଇବାକୁ ଚେଷ୍ଟା କର, ଏହା ପ୍ରମାଣିତ କର। ସେଠାରେ ସେ କହିଛନ୍ତି, ଯଦି ତୁମେ ଏହା ବିଶ୍ୱାସ କର ନାହିଁ ତେବେ ଚେଷ୍ଟା କର। ଈଶ୍ୱର ତୁମକୁ କ'ଣ ଦେଖାଉଛନ୍ତି ସେହି ବିଷୟକୁ ତୁମେ କେତେ ପରିମାଣରେ ଜାଣିଛ? ଆଶ୍ଚର୍ଯ୍ୟ, ଆଶ୍ଚର୍ଯ୍ୟ! ତେଣୁ ମୁଁ ଏହି ଦିନମାନଙ୍କରେ ଈଶ୍ୱରଙ୍କ ଅନୁଭୂତି ପାଇଲି। ମୁଁ ଅତି ସାମାନ୍ୟ ସାମାନ୍ୟ ବିଷୟ ପାଇଁ ତାଲିକା ପ୍ରସ୍ତୁତ କରୁଥିବା କଥା ମୋର ମନେ ଅଛି, ଯେପରି ଈଶ୍ୱର ମୋର 12 ପୋଛା କନା ଦରକାର ଅଛି। ଏହା ପୋଛା କନା ଥିଲା, ଏହି ପୋଛା କନା ମୋର ଦରକାର ଥିଲା କି ଖରାପ କଥା? ଡେବ, ମୋ ପାଖରେ ବେଶୀ ଅର୍ଥ ନଥିଲା। ମୁଁ କହିବାକୁ ଚାହୁଁଛି, ମୁଁ ମୋର ଚାକିରି ଛାଡ଼ି ସୁସମାଚାର ସେବା ପାଇଁ ପ୍ରସ୍ତୁତ ହେଉଥିଲି। ଜାଣନ୍ତି, ଗୋଟିଏ ବିଷୟ ଛାଡ଼ିଲେ ତା ବଦଳରେ ଅନେକ ଆଶୀର୍ବାଦ ମିଳିଥାଏ। ଯଦି ତୁମେ କୌଣସି ବିଷୟରେ କିଛି କରିବାକୁ ଚାହିଁଥାଅ ତେବେ ଈଶ୍ୱର ଦେଖିବା ପାଇଁ ତୁମକୁ ପରୀକ୍ଷା କରିଥାନ୍ତି। ଆଜି ପ୍ରତ୍ୟେକ ଜଣ ପ୍ରତ୍ୟେକ ବିଷୟ ପାଇଁ ମୂଲ୍ୟ ଆବଶ୍ୟକ କରୁଛନ୍ତି, କିନ୍ତୁ ମୁଁ ଯେତେବେଳେ ମୋର ଅତୀତକୁ ଦେଖେ ତେବେ ମୁଁ ଭାବେ ମୁଁ ଜଣେ ସମ୍ପୂର୍ଣ୍ଣ ସ୍ୱେଚ୍ଛାସେବୀ ଥିଲି। ଆମେନ୍। ମୁଁ ଭାବୁଛି ବାଇବେଲ ଏହାକୁ ପ୍ରଭୁଙ୍କ କାର୍ଯ୍ୟର ସେବକ ବୋଲି ବ୍ୟାଖ୍ୟା କରିଥାଏ। ଆମେ ଅନେକ ବିଷୟ ଇଚ୍ଛା କରିଥାଉ, କିନ୍ତୁ ଈଶ୍ୱର ଆମର ମୌଳିକ ବିଷୟ ସବୁ ଦେଇଥାନ୍ତି, କିନ୍ତୁ ଆମେ ଉଚ୍ଚ ସ୍ତରରେ ନଥିଲୁ। ମୋର ଗ୍ୟାରେଜରେ ବହୁ ବର୍ଷ ଧରି ଗୋଟିଏ ଦୋକାନ ଥିଲା, ସେଥିରୁ $2 or $3 ନେଇ ମୋ ପିଲାଙ୍କର ଟେନିସ୍ ଜୋତା କିଣିବା ପାଇଁ ଈଶ୍ୱରଙ୍କ ଠାରେ ମୁଁ ବିଶ୍ୱାସ ରଖିଲି। ସେହି ସମୟରେ ମୁଁ ପ୍ରଚାର କରୁଥିଲି ସେତେବେଳେ କିପରି ଭାବେ ଈଶ୍ୱର ଆମକୁ ଆଶୀର୍ବାଦ କରିବାକୁ ଓ ଆମର ଉନ୍ନତି କରିବାକୁ ଚାହିଁଛନ୍ତି। ମୁଁ ପ୍ରଚାର କରୁଥିବା ବେଳେ ଅନୁଭବ କରୁଥିଲି ଏହି ପ୍ରକାର କାର୍ଯ୍ୟ ଆମ ପାଇଁ ଉପଯୁକ୍ତ ନୁହେଁ, କିନ୍ତୁ ମୁଁ ମଝିରେ ଥିଲି। ତୁମେ ମୋତେ ଶୁଣିଲ, ମୁଁ ମଝିରେ ଥିଲି। ଯୀଶୁ କହିଲେ, ମୁଁ ଡଙ୍ଗାରେ ଚଢ଼ିଲିଣି, ଆମକୁ ଆରପାରିକୁ ଅତିକ୍ରମ କରିବାକୁ ଦିଅ, କିନ୍ତୁ ଆମେ ସେ ପର୍ଯ୍ୟନ୍ତ ସେଠାକୁ ଯାଇପାରିନଥିଲୁ। ମୁଁ ମଝିରେ ଥିଲି, ମୁଁ ମଝିରେ ଥାଇ କ'ଣ ନିଷ୍ପତ୍ତି କରିବି? ଯଦି ମୁଁ ଆରପାରିକୁ ଯିବା ଉଚିତ ତେବେ ନିଷ୍ପତ୍ତି କରିବି। ଆର ପାର୍ଶ୍ୱକୁ ଯିବା ପାଇଁ ମୋତେ ଟିକେ ସମୟ ଲାଗିବ। ତୁମକୁ ଜଣାଇଥିଲି, ଯଦି ମା ଖୁସି ନୁହନ୍ତି ତେବେ କେହି ଖୁସି ହେବେ ନାହିଁ। କିନ୍ତୁ ପ୍ରକୃତରେ ଡେଭ୍ କ'ଣ ହେଲା କିମ୍ବା କ'ଣ ନହେଲା ତାହା ଚିନ୍ତା ନକରି ତାଙ୍କ ଆନନ୍ଦରେ ରହିଥାନ୍ତି। ମୁଁ କ'ଣ କରୁଛି ଜାଣନ୍ତି ନାହିଁ। ସେହି ଗୋଟିଏ ବିଷୟ ମୋ ଜୀବନକୁ ବଦଳାଇ ଦେଇପାରିଛି, ସେମାନଙ୍କର ବାର୍ତ୍ତାକୁ ଜାଣିବା ଦରକାର ନାହିଁ। ଯେଉଁମାନେ ତୁମକୁ ଦୁର୍ଦ୍ଦଶାରୁ ଉଠାଇ ନାହାନ୍ତି ତୁମେ ସ୍ଥିର ହୋଇ ରହିବା ଦରକାର। ସେମାନେ ଦେଖିବେ କିପରି ସେମାନଙ୍କର ପାରିପାର୍ଶ୍ୱ ସେମାନଙ୍କୁ ଉଦ୍ଧାର କରୁନାହିଁ ଏହି ବର୍ଷମାନଙ୍କରେ। ବିଭିନ୍ନ ଭାବରେ ପ୍ରତ୍ୟେକ ଭାବରେ ଈଶ୍ୱର ଆମକୁ ବିଶ୍ୱାସରେ ବୃଦ୍ଧି କରିଛନ୍ତି। ଆମେ ମାସକୁ ଅତି କମ୍ରେ 40 ଡଲାର ବିଲ୍ ପାଇଁ ଖର୍ଚ୍ଚ କରୁଥିଲୁ। ଈଶ୍ୱର ଆମକୁ ପ୍ରତ୍ୟେକ ମାସରେ ବିଭିନ୍ନ ମାଧ୍ୟମରେ ଯୋଗାଇ ଦେଇଥାନ୍ତି, ତାହା ସତ୍ତ୍ୱେ ଏହିପରି ଭାବେ ଅତୀତର ସେହି ଦିନଗୁଡ଼ିକ କଥା ମୁଁ ଦେଖେ ଓ ତାହା ଅତି ମୂଲ୍ୟବାନ ଥିଲା। ଆମେନ୍। ଦେଖନ୍ତୁ, ଅନ୍ୟ ଲୋକଙ୍କର ମନ୍ଦବୁଦ୍ଧି ଉପରେ ନିର୍ଭର କରନ୍ତୁନି। ହଁ, ତୁମେ ଖୁସି ନହେଲେ ନାହିଁ, ମୁଁ ଖୁସି ହେବି। ଶୁଣନ୍ତୁ, ମୁଁ ଲମ୍ବା ସମୟ ପାଇଁ ଖୁସି ନଥିଲି ଏବଂ ମୋ ସ୍ୱାମୀ ପ୍ରତିଦିନ ଖୁସି ରହୁଥିଲେ, ଆଉ ତାଙ୍କର ଆନନ୍ଦ ମୋତେ ପାଗଳ କରିଦେଉଥିଲା। ମାନେ ସେ କେବେ ମୋ ଦୁଃଖ ପାଇଁ ଦୁଃଖୀ ହେଉନଥିଲେ, ସେ ଦୁଃଖୀ ହେଉନଥିଲେ। ସେ କହୁଥିଲେ, ମୁଁ ଉପଭୋଗ କରିବି, ତୁମର ଯାହା ଇଚ୍ଛା ହେଉଛି କର।
ସେଇ ରାଗ ମୋ ଭିତରେ ଏ କାରଣ ଜାଣନ୍ତି ଦୁଃଖୀ ଦୟନୀୟ ଲୋକେ ଅନ୍ୟ ସମସ୍ତଙ୍କୁ ମଧ୍ୟ ଦୟନୀୟ କରିବାକୁ ଚାହାନ୍ତି ସେମାନେ ତାଙ୍କ ଯନ୍ତ୍ରଣାରେ ଅନ୍ୟମାନଙ୍କୁ ଆନ୍ଦୋଳିତ କରିଥାନ୍ତି
ଆସନ୍ତୁ ତୁମକୁ ଜଣାଇଥିଲି ଯଦି ମା ଖୁସି ନୁହନ୍ତି ତେବେ କେହି ଖୁସି ହେବେ ନାହିଁ କିନ୍ତୁ ପ୍ରକୃତରେ ଡେଭ୍ କ'ଣ ହେଲା କିମ୍ବା କ'ଣ ନହେଲା ସେ ବିଷୟରେ ଚିନ୍ତା ନ କରି ତାଙ୍କ ଆନନ୍ଦରେ ରହିଥାନ୍ତି ମୁଁ କ'ଣ କରୁଛି ଜାଣନ୍ତି ନାହିଁ ସେ ହିଁ ଗୋଟିଏ ବିଷୟ ମୋର ଜୀବନକୁ ବଦଳାଇ ଦେଇପାରିଛି ସେମାନଙ୍କର ବାର୍ତ୍ତାକୁ ଜାଣିବା ଦରକାର ନାହିଁ ଓ ଯେଉଁମାନେ ତୁମକୁ ଦୁର୍ଦ୍ଦଶାରୁ ଉଠାଇ ନାହାନ୍ତି ତୁମେ ସ୍ଥିର ହୋଇ ରହିବା ଦରକାର ସେମାନେ ଦେଖିବେ କିପରି ସେମାନଙ୍କର ପାରିପାର୍ଶ୍ୱ ସେମାନଙ୍କୁ ଉଦ୍ଧାର କରୁନାହିଁ ଏହି ବର୍ଷମାନଙ୍କରେ ବିଭିନ୍ନ ଭାବରେ ପ୍ରତ୍ୟେକ ମାସରେ ଈଶ୍ୱର ଆମକୁ ବିଶ୍ୱାସରେ ବୃଦ୍ଧି କରିଛନ୍ତି ଆମେ ମାସକୁ ଅତି କମ୍ରେ $40 ବିଲ୍ ପାଇଁ ଖର୍ଚ୍ଚ କରୁଥିଲୁ ଓ ଈଶ୍ୱର ଆମକୁ ପ୍ରତ୍ୟେକ ମାସରେ ବିଭିନ୍ନ ମାଧ୍ୟମରେ ଯୋଗାଇଥାନ୍ତି ତାହା ସତ୍ତ୍ୱେ ଏହିପରି ଭାବରେ ଅତୀତରେ ସେହି ଦିନଗୁଡ଼ିକ କଥାକୁ ମୁଁ ଦେଖେ ତାହା ଅତି ମୂଲ୍ୟବାନ ଥିଲା ଯାହାକି ଈଶ୍ୱରଙ୍କ ସହିତ ଅଧିକ ସମ୍ପର୍କ ରଖି ହୋଇପାରିଥାନ୍ତା ସେତେବେଳେ ତୁମେ ଈଶ୍ୱରଙ୍କ ପାଖକୁ ଯାଇନଥିଲ ଆମେ ପିତାମିତା ହୋଇନଥିଲୁ ଯେ ଆମେ ସାହାଯ୍ୟ ପାଇ ଯାଇପାରିବୁ ଆମର ଭାଇ ଭଉଣୀମାନେ ନଥିଲେ ଆମେ ସାହାଯ୍ୟ ପାଇଁ ଯାଇପାରିବୁ କେବଳ ଈଶ୍ୱର ଥିଲେ ଆମ ଈଶ୍ୱର ଥିଲେ ସେହି ସୁସମାଚାର କାର୍ଯ୍ୟ ଦ୍ୱାରା ଆଜି ମୁଁ ଅତୀତରେ କରିଥିବା କାର୍ଯ୍ୟଗୁଡ଼ିକୁ ଭୁଲି ଯାଇଛି କାରଣ ମୁଁ ଯନ୍ତ୍ରଣାରେ ଥିଲି ତାହା ଆମ ପାଇଁ ତ୍ୟାଗମୟ ଥିଲା କିନ୍ତୁ ତୁମମାନଙ୍କ ମଧ୍ୟରୁ କେତେ ଜଣ ଜାଣନ୍ତି ମୁଁ ଆଜି ଆନନ୍ଦିତ ଅଛି ବୋଲି ତାହା ମୁଁ ଜାଣିନଥିଲି ମୁଁ କ'ଣ ସେହି ମଝି ପାଇଁ ତିଆରି ହୋଇଛି ବନ୍ଧୁଗଣ ମୁଁ ସେହି ମଝି ଦ୍ୱାରା ତିଆରି ହୋଇଥିବାରୁ ମୁଁ ଆନନ୍ଦିତ ମୁଁ ଚାହେଁ ଯେ ସେହି ମଝି ଦ୍ୱାରା ହିଁ ତୁମେ ତିଆରି ହୁଅ କିନ୍ତୁ ତୁମେ ମୋଠାରୁ ଅତି ଶୀଘ୍ର ତିଆରି ହୋଇଥିବାରୁ ମୁଁ ତୁମକୁ ଭଲ ପାଏ ନାହିଁ ମୁଁ ତୁମକୁ କହୁଛି ତୁମେ ଯେଉଁ ବିଷୟରେ ହତାଶ ହେଉଛ ସେହି ବିଷୟରେ ତୁମେ ନିଜେ ହତାଶ ହେବା ଦରକାର ନାହିଁ ଏହା ଅଦରକାରୀ ଏହି ଚିନ୍ତାର କାରଣ କିଛି ନାହିଁ ତୁମେ ତାଙ୍କ ପାଇଁ ଯତ୍ନଶୀଳ ହୁଅ ଯେପରି ସେ ତୁମ ପାଇଁ ହୁଅନ୍ତି କିନ୍ତୁ ତାହା ପୂର୍ବରୁ ପ୍ରଥମ ପିତର 5:6 ଏହା କହେ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣା ନତ କର ଯେପରି ଯଥା ସମୟରେ ସେ ତୁମମାନଙ୍କୁ ଉନ୍ନତ କରିବେ ଆମେ କିପରି ନମ୍ର ହେଉଛୁ ଉଦ୍ବିଗ୍ନ ଦ୍ୱାରା ନୁହେଁ ଏହି ସମସ୍ତ ପାଇଁ ମୁଁ ବିବ୍ରତ ହୋଇ ପ୍ରଭୁ କ୍ଷମା କର ବୋଲି କୁହେ ମୁଁ ଭାବେ ଏପରି ଯତ୍ନଶୀଳ ହେବା ଦରକାର ଅଟେ ମୁଁ ଗୋଟେ ବିଷୟ ପାଇଲି ମୁଁ ଜାଣିଛି ଯେତେବେଳେ ମୁଁ ଈଶ୍ୱରଙ୍କୁ କୁହେ ଈଶ୍ୱର କ'ଣ କରିଛନ୍ତି ଏହି କଥା ହେଉଛି ଏକ କୌତୁକ ବିଷୟ ଅନ୍ୟ ଦିନ ସବୁରେ ପ୍ରଭୁ ତୁମେ ଏହି ବିଷୟକୁ ଉତ୍ତମତାରେ କରିଛ ସେହି ଚିନ୍ତିତ ବିଷୟକୁ ବନ୍ଦ କରି ତୁମେ ତାଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରୁନାହଁ ବହୁତ ବିଷୟ ଅଛି ତାହା ମୁଁ ଜାଣିନାହିଁ କିନ୍ତୁ ମୁଁ ଆଜି ଶାନ୍ତ ହୋଇ ପ୍ରକାଶ କରିବାକୁ ଚେଷ୍ଟା କରୁଅଛି ମୁଁ ହିତୋପଦେଶ 3:5-7 ଭଲ ପାଏ ତୁମେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ ଆପଣଙ୍କର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର ତହିଁରେ ସେ ତୁମର ପଥ ସବୁ ସରଳ କରିବେ ତୁମେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ ସଦାପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ ଏଠି ପୁନର୍ବାର ଅଛି ତୁମେ ନିଜ ସମସ୍ୟାରୁ ବାହାରିବାକୁ ତୁମର ଜ୍ଞାନ ନାହିଁ ବୋଲି ଭାବ ନାହିଁ ମୁଁ ଭାବୁଛି ଏହା ବିରୁଦ୍ଧରେ ତୁମେ ସହଜରେ ବିଦ୍ୟମାନ ହେଉଛ ତୁମେ ଘୋଷଣା କରିବାକୁ ଯାଉଛ ମୁଁ ବଞ୍ଚିବି ନାହିଁ ମୁଁ ବ୍ୟଥିତ ହୋଇ ବଞ୍ଚିବି ନାହିଁ ମୁଁ ଚିନ୍ତାରେ ବଞ୍ଚିବି ନାହିଁ ମୁଁ ମୋର ଜୀବନକୁ ଉପଭୋଗ କରିବି ମୋର ଶାନ୍ତି ଅଛି ଈଶ୍ୱର ମୋ ପାଇଁ ଶାନ୍ତି ଦେଇଛନ୍ତି ଯୀଶୁଙ୍କ ନାମରେ ମୁଁ ଏହା ପାଇଛି ମୁଁ ଏହା କରିପାରିବି ମୁଁ ଏହା ବଞ୍ଚିପାରିବି ମୁଁ ମୋର ଜୀବନକୁ ଯନ୍ତ୍ରଣାରେ ରଖିବାକୁ ଚାହେଁ ନାହିଁ ଏହା ମୁଁ ଭାବିପାରୁନାହିଁ ଯେଉଁ ଲୋକମାନେ ଯୀଶୁଙ୍କୁ ଅନୁଗମନ କରନ୍ତି ସେମାନେ କ'ଣ ଭାବନ୍ତି ଆମର ଗୋଟିଏ ପରିସ୍ଥିତି ଆସିଥିଲା ଆମେ ଏକ କୂପ ପାଖକୁ ଯାଇଥିଲୁ ସେଠାରେ ଗୋଟିଏ ସ୍ତ୍ରୀ ଲୋକକୁ ଭେଟିଲୁ କହିଲୁ ମୋତେ ପିଇବାକୁ ଦିଅ ଯୋହନ 4 ଅଛି ସ୍ତ୍ରୀ ଲୋକଟି କହିଲେ ଠିକ୍ ଅଛି ତୁମେ କ'ଣ ଯିହୁଦି ମୋତେ ପଚାରିଲେ ଗୋଟେ ସମରିୟକୁ ପାଣି ମାଗୁଛ କାରଣ ସେମାନଙ୍କର ପରସ୍ପର ମଧ୍ୟରେ ସମ୍ପର୍କ ନଥିଲା ତାପରେ ସ୍ତ୍ରୀ ଲୋକଟି କହିଲେ ସର୍ବୋପରି ମୁଁ ଜଣେ ସ୍ତ୍ରୀ ଲୋକ ସେତେବେଳେ ପୁରୁଷ ଓ ସ୍ତ୍ରୀ କଥା ହେଉନଥିଲେ ଏହାପରେ ସେମାନେ କିଛି ଜାଣିନଥିଲେ କେବଳ ହଁ କିମ୍ବା ନାହିଁରେ ଥିଲା ତେଣୁ ସେ କହିଲେ ମୋତେ କିଛି ପାଣି ଦିଅ ତେଣୁ ସ୍ତ୍ରୀ ଲୋକଟି ଦ୍ୱନ୍ଦ୍ୱରେ ପଡ଼ିଲେ। ଏହାପରେ ସେ ଅନ୍ୟ ଏକ ସ୍ତରକୁ ନେଲେ ଓ ସେ କହିଲେ, ଠିକ୍ ଅଛି, ତୁମେ ଯଦି କାହା ସହିତ କଥା ହେଉଛ ତାହା ଜାଣିଥାନ୍ତ, ତେବେ ତୁମେ ମୋତେ ପାଣି ମାଗିଥାନ୍ତ, ତାହେଲେ ମୁଁ ତୁମକୁ ଜୀବନରୁ ବି ଜଳ ଦେଇଥାନ୍ତି। ଓହ, ଏ ବିଷୟରେ ମୁଣ୍ଡ କ'ଣ ହୋଇଯାଉଛି? ସ୍ତ୍ରୀ ଲୋକଟି ଆସି ପୁନର୍ବାର ପ୍ରଶ୍ନ କଲେ, ଠିକ୍ ଅଛି, ତୁମର ବାଲ୍ଟିଟି କେଉଁଠି ଅଛି? ତୁମର ବାଲ୍ଟି ନାହିଁ? ଠିକ୍ ଅଛି, ତାହେଲେ ମୁଁ କ'ଣ କହିଲି, ତୁମେ ତୁମର ପାଣି କେଉଁଠାରୁ ପାଇଛ? ତୁମର ତ ବାଲ୍ଟି ନାହିଁ। ସ୍ତ୍ରୀ ଲୋକଟି କହିଲେ, ସେ କହିଲେ, ତୁମର ସ୍ୱାମୀଙ୍କୁ ଡାକ। କିନ୍ତୁ ସ୍ତ୍ରୀ ଲୋକ କହିଲେ, ମୋର କେହି ସ୍ୱାମୀ ନାହାନ୍ତି। ସେ କହିଲେ, ଠିକ୍ ଅଛି, ତୁମେ ଠିକ୍ କହିଛ, ତୁମର ଚାରୋଟି କିମ୍ବା ତୁମେ ଯେଉଁ ପୁରୁଷ ଶାସ୍ତ୍ରୀଙ୍କ ସହ ବର୍ତ୍ତମାନ ଅଛ, ତୁମେ ତାଙ୍କ ସ୍ତ୍ରୀ ହେବା ପରି ବିବାହ କରିନାହ। ସେହି ସମୟରେ ଶିଷ୍ୟମାନେ ଉର୍ଦ୍ଧ୍ୱକୁ ଅନାଇ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ସେ ଯେଉଁ ସ୍ତ୍ରୀ ଲୋକ ସହିତ କଥା ହେଉଥିଲେ ସେମାନେ ତାଙ୍କ ବିଷୟରେ ଅନେକ କଥା କହିଥିଲେ। ସେହି ଜୋହନ 4 ଆଉ ଏକ ବିଷୟ କୁହାଯାଇଛି। ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରି କହିଲେ, ହେ ଗୁରୁ, ଭୋଜନ କରିବା ହୁଅନ୍ତୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତୁମେମାନେ ଯେଉଁ ଖାଦ୍ୟ ବିଷୟ ଜାଣ ନାହିଁ, ଭୋଜନ କରିବା ନିମନ୍ତେ ମୋହର ଏପରି ଖାଦ୍ୟ ଅଛି। ତେଣୁ ଶିଷ୍ୟମାନେ ପରସ୍ପର କହିବାକୁ ଲାଗିଲେ, କେହି ତାହାଙ୍କୁ ଖାଦ୍ୟ ଆଣି ଦେଇଛ ପରା? ତୁମେ କିଛି ବିଷୟରେ ମୋତେ କହିଲ, ଯଦି ତୁମେ ପ୍ରତ୍ୟେକ ବିଷୟ ଆବଶ୍ୟକ କର ଓ ଯୀଶୁଙ୍କ ସହିତ କ୍ରୁଶରେ ଟଙ୍ଗା ହେବାକୁ ଯାଉଛ ଓ ତୁମେ କଷ୍ଟରେ ଯାତ୍ରା କରୁଛ, କାରଣ ସେଠାରେ ବହୁତ ବିଷୟ ପ୍ରକାଶ ହେବାକୁ ଯାଉଛି, ସେଥିରୁ ତୁମେ ଗୋଟିଏ ହେଲେ ସୁଦ୍ଧା ଜାଣ ନାହିଁ, ମୋତେ କ୍ଷମା କର, ମୁଁ ଅନ୍ଧ, ମୁଁ ସେଠାକୁ କିପରି ଯିବି? କିନ୍ତୁ ଈଶ୍ୱର ଇଚ୍ଛା କରୁଥିଲେ, ଯାଅ, ଯିବାକୁ ଆରମ୍ଭ କର। ତେଣୁ ମୁଁ ଇଚ୍ଛା କରୁଥିଲି ଲୋକମାନେ ସେହି ପଥରେ ଯାଆନ୍ତୁ। ଓହ, ସେତେବେଳେ ଯୀଶୁ ଆମ୍ଭମାନଙ୍କୁ ସାହାଯ୍ୟ କରିଛନ୍ତି, ଆମର ଦାୟିତ୍ୱ ନେଇ ଆମ ପ୍ରତି ଯତ୍ନଶୀଳ ଅଛନ୍ତି। ସେହି ସମୟରେ ଏଫିସିଅ 6 ଆତ୍ମିକ ଯୁଦ୍ଧ ବିଷୟରେ କୁହାଯାଇଛି। ଏହା ନୁହେଁ ଯେ ସେହି ବିଷୟ ତୁମେ ଜାଣିନାହ, ଡେମ୍ଙ୍କର ଏପରି କହିବାକୁ ମୁଁ ଭଲ ପାଏ, ତୁମ ପ୍ରତି ଯତ୍ନଶୀଳ ହୋଇ ତୁମର ଦାୟିତ୍ୱ ନେଇଛନ୍ତି। ମୁଁ ଝଡ଼ରେ ଥିଲାବେଳେ ମୋର ଦାୟିତ୍ୱ କ'ଣ ଅଛି? ପ୍ରାର୍ଥନା। ସେତେବେଳେ ମୋତେ ଏପରି କରିବାକୁ କହିଥିଲେ, ମୋ ଭାଗରେ ପ୍ରାର୍ଥନା ଅଛି, ଅନ୍ତରର ସହ ଅନୁତାପ କର, ତୁମର ଝଡ଼ ପାଇଁ ଅସନ୍ତୋଷ ଭାବ ପ୍ରକାଶ ନ କରି ବିଶ୍ୱାସରେ ରୁହ। ହୋ, ଯେତେବେଳେ ମୁଁ ଅନ୍ୟ ସମୟରେ ଅସନ୍ତୋଷ ଭାବ ଜଣାଇଥିଲି, ତୁମେ ନିଜ ପାଇଁ ଦୁଃଖ କରିବା ଆରମ୍ଭ କର ନାହିଁ। ଯେଉଁମାନଙ୍କର ସମସ୍ୟା ନେଇ ସେମାନଙ୍କ ପ୍ରତି ତୁମେ ଈର୍ଷାନ୍ୱିତ ହୁଅ ନାହିଁ। ଠିକ୍ ଅଛି, ଏହା ସମସ୍ୟା ହିଁ ନ ପରି ରହିବ। ମୁଁ ଭାବେ ତୁମେ ଏସବୁ ଜାଣିବା ପୂର୍ବରୁ ମୁଁ ଉତ୍ତମ ରୂପେ ଶିକ୍ଷା କରିଛି, ଯେଉଁଥିରେ ମୁଁ ଅଗ୍ରସର ହେଉଛି ଓ ମୁଁ ଆଶ୍ରୟ ନେଇଛି। ଓ ତୁମେ ଜାଣିଛ, ଯେତେବେଳେ ମୁଁ ଲୋକମାନଙ୍କ ମଧ୍ୟରୁ ବାହାରି ଆସି ଛୋଟ ପଲିଆନାକୁ ଲାଳନ ପାଳନ କରୁଥିଲି, ମୁଁ ଭାବୁଥିଲି ନିଶ୍ଚୟ ତାର ପିତାମାତା ଉତ୍ତମ ଥିବେ। ଈଶ୍ୱର ଆମ ପ୍ରତି ଜଣଙ୍କ ପାଇଁ ଯୋଜନା କରିଛନ୍ତି। ତୁମେ ଯେଉଁ ସବୁ ବିଷୟକୁ ଭଲ ପାଅ ନାହିଁ ସେ ସେଥିରେ କାର୍ଯ୍ୟ କରନ୍ତି, ପ୍ରତ୍ୟେକଙ୍କ ପାଖରେ କାର୍ଯ୍ୟ କରନ୍ତି, କାରଣ ତୁମ ପାଇଁ କରିନାହାନ୍ତି। ସେ ପ୍ରତିଜ୍ଞା ରକ୍ଷା କରି ତୁମ ଜୀବନର ଝଡ଼ ବେଳେ ଯଦି ତୁମକୁ ରକ୍ଷା କରିଛନ୍ତି, ତେବେ ତାହା ହେଉଛି ମୁଖ୍ୟ ବିଷୟ। ତାଙ୍କର ପ୍ରତିଶ୍ରୁତିକୁ କିପରି ରକ୍ଷା କରିବାକୁ ହେବ ଅନେକ ଲୋକ ଜାଣିନାହାନ୍ତି। ପ୍ରକୃତରେ ଯେତେବେଳେ ଏହା କଠିନ ଥାଏ ସେତେବେଳେ ତୁମେ ଯାହା କହିଥାଅ ତାହାକୁ ତୁମେ କରିବା ଦରକାର। ମୁଁ କହିଲି, ଯାହା ତୁମେ କହିଛ ତାହା ତୁମକୁ କରିବାକୁ ହେବ। ଯେତେବେଳେ ଏହା ପ୍ରକୃତରେ କଷ୍ଟକର ଥାଏ ତାହା ତୁମକୁ କରିବାକୁ ହେବ। ମୁଁ ଭାବୁଛି ମୁଁ ଅଧିକ ସମୟ ଧରି କହିବାକୁ ଇଚ୍ଛା କରୁଛି, ଯାହା ତୁମେ କହିଛ ତାହା ତୁମକୁ କରିବାକୁ ହେବ। ପ୍ରକୃତରେ ଏହା ଯେତେବେଳେ କଷ୍ଟକର ଅବସ୍ଥାରେ ଥାଏ, ପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତୁମ ଜୀବନର ସବୁ ସମୟର ଝଡ଼ରେ ମଝିରେ ଏହା କରିବାଟା ତୁମ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ। ଅନ୍ୟମାନଙ୍କ ପାଖରେ ପହଞ୍ଚାଇଛ, ଅନ୍ୟମାନଙ୍କ ପାଇଁ ଆଶୀର୍ବାଦ ଆଣିଛ, ଅନ୍ୟମାନଙ୍କୁ ସ୍ନେହ କରି ସେମାନଙ୍କଠାରେ ବିହନ ବୁଣିଛ, ତେଣୁ ତୁମେ ତୁମ ଜୀବନରେ ଶସ୍ୟ ଅମଳ କରିଛ। ସେଠାରେ ତୁମକୁ କିଛି କରିବାକୁ ଅଛି, ତାହା ପାଇଁ ଚିନ୍ତିତ ହୁଅ ନାହିଁ। ଏହାର କାରଣ ନୁହେଁ ଈଶ୍ୱରଙ୍କୁ ବିଶ୍ୱାସ, ସେଥିପାଇଁ ଚିନ୍ତିତ ହୁଅ ନାହିଁ, ଈଶ୍ୱରଙ୍କୁ ବିଶ୍ୱାସ କର। ଅନ୍ୟମାନଙ୍କଠାରେ ପହଞ୍ଚାଇବା ଓ ଗୀତ ସହିତ 37 ମନ୍ଦତା ଓ ପାପିଷ୍ଠମାନଙ୍କ ବିଷୟରେ ଏହା କୁହାଯାଇଅଛି। ସଦାପ୍ରଭୁଙ୍କ ଠାରେ ନିର୍ଭର ରଖି ସୁକର୍ମ କର ଓ କଷ୍ଟକର କୁପରେ ଅତି ସରଳ ଭାବରେ ଅଛୁ, ତେବେ ଆମେ କ'ଣ କରିଛୁ? ନିର୍ଭର ରଖି ସୁକର୍ମ କରିଛୁ, ମୁଁ ଜାଣେ ନାହିଁ ତୁମେ ଏହାକୁ କେତେ ପରିମାଣରେ ଗ୍ରହଣ କରିଛ, କିନ୍ତୁ ମୁଁ ଜାଣିଅଛି ଆମେ ଆର ପାର୍ଶ୍ୱକୁ କ'ଣ ଯାଇଛୁ। ଆମେ ଅନ୍ୟ ପାର୍ଶ୍ୱରେ ଥିବାବେଳେ ତୁମେ କିଛି ଜଣଙ୍କୁ ଦେଖିବ ଯେଉଁମାନେ ଅନ୍ୟ ପାର୍ଶ୍ୱରେ ଅଛନ୍ତି। ମୁଁ କ'ଣ ସାକ୍ଷ୍ୟ ଦେଇପାରେ କିଏ ଅନ୍ୟ ପାର୍ଶ୍ୱରେ ଅଛନ୍ତି କି? ଆମେନ୍।